ହ୍ୟାଲୋ, ମୋ ନାଁ ରଞ୍ଜିତା, ମୁଁ ତପବନ ବସ୍ତି 63 ନମ୍ବର ୱାର୍ଡରୁ କହୁଛି। ଆମର ଏଠି ପାଣିର ଅସୁବିଧା ରହୁଛି, ଠିକ ଟାଇମରେ ପାଣି ଆସୁନି, ଯେଉଁଥିପାଇଁ ଆମେ ବହୁତ ହଇରାଣ ହଉଛୁ। ଆଉ ଖାଲି କି ମାନେ ପାଣି ଆମର ଠିକ ସେ ଆସୁନି, କିନ୍ତୁ ଆମକୁ କହୁଛନ୍ତି ଯେ ପାଣି ବିଲ୍ ଯାହା ଆସୁଛି ସେଟା ପେମେଣ୍ଟ କରିବା ପାଇଁ ତାର ସେଥିରେ ବ୍ୟବସ୍ଥା କରନ୍ତୁ।
ସତ କଥା, ପାଣି ନଳକୂପରୁ ମାନେ